ଶ୍ରୀମନ୍ ସତ୍ୟନାରାୟଣଙ୍କ ପ୍ରୀତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ଆନନ୍ଦ ଏକ ବାର ହରି ହରି ବୋଲ ଝଙ୍କଡ଼ବାସିନୀ ମା ଶାରଦାଙ୍କ ପ୍ରୀତି ଅର୍ଥେ ବୋଲ ଆନନ୍ଦ ଏକ ବାର ହରି ହରି ବୋଲ ଶ୍ରୀମନ୍ ଶ୍ରୀ ସତ୍ୟନାରାୟଣ ସର୍ବସ୍ମିନି କାଳେ ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ। ବୋଲ ଆନନ୍ଦ ଏକ ବାର ହରି ହରି ବୋଲ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମ ନମ ଗଣେ ନାରାୟଣ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା କର୍ତ୍ତବ୍ୟଂ ଠାକୁରେ ପଞ୍ଚଦେବ ନମ ଚୋର 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 ଘୁରି ପଡ଼େ ଗୋପେ କାହିଁ ଗଲା ଧର ଧର ଦିନୁ ଦିନ ଆଉ ଦିନୁ ଦିନ ଆଉ ସହିବା କେତେବା ତମି ସେ ଟୋକାର ସର୍ବେ ହୋଇ ଉଚ୍ଛନ ପ୍ରତିକାର ଆଶାରେ ବହନ ଆଜି ମିଳି ରାଜଦାଣ୍ଡ ମିଳି ରାଜଦାଣ୍ଡ ହୋଇ ସର୍ବେ ରୁଣ୍ଡ ମାନନୀୟ ମାନନୀୟା ସାହିତ୍ୟ ଅନୁରାଗୀ କଳା ଅନୁରାଗୀ ଶ୍ରୋତାଶ୍ରୋତୃ ମଣ୍ଡଳୀ ଆପଣମାନଙ୍କ ସମ୍ମୁଖରେ ଆଜି ଦ୍ୱାପର ଯୁଗୀୟ ଠାକୁର କୃଷ୍ଣଙ୍କ ବିଷୟରେ କିଛି କହିବାକୁ ଯାଉଛି। ସଜନ ମଣ୍ଡଳୀ ଲକ୍ଷ୍ୟ ଦେବେ, ପରମ ବ୍ରହ୍ମ ନାରାୟଣ ଦ୍ୱାପର ଯୁଗରେ ଦୁର୍ମିଳ ରାକ୍ଷସର ପୁଅ କଂସ କବଳରୁ ଦେବତା ତଥା ପୃଥିବୀବାସୀଙ୍କୁ ରକ୍ଷା କରିବା ପାଇଁ ଆଜ୍ଞା ମର୍ତ୍ତ୍ୟପୁରରେ ମଥୁରା କଟକରେ ଜନ୍ମଗ୍ରହଣ କରି ଗୋପ କଟକରେ ବାଲ୍ୟଲୀଳା ସମାପନ କରୁଥିଲେ। ବ୍ରଜେ ପ୍ରସିଦ୍ଧ ନବନୀତ ଚୌରଙ୍ଗ ବ୍ରଜାଙ୍ଗନାଙ୍କ ଦୁକୁଳ ଚୌରଙ୍ଗ ଅନେକ ଜନ୍ମାର୍ପିତ ପାପ ଚୌରଙ୍ଗ ଚୌରାଗ୍ରଗଣ୍ୟ ପୁରୁଷଙ୍ଗ ନମାମି ମଣ୍ଡଳୀ ଲକ୍ଷ୍ୟ ଦେବେ, ବ୍ରଜପୁରର ପ୍ରସିଦ୍ଧ ସରଳ ବଣିକର ବ୍ରଜାଙ୍ଗନାମାନଙ୍କର ପାଲଟା ବସନ ଚୋର ଠାକୁର କୃଷ୍ଣ ଦିନେ ବୃନ୍ଦାବନରୁ ସଖାମାନଙ୍କୁ ସାଥିରେ ନେଇ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ ଆଜ୍ଞା ହଠାତ୍ ନଜର ପଡ଼ିଲା, ସଞ୍ଜ ହୋଇ ଆସୁଛି, ଘରର ଦାଣ୍ଡ ଦୁଆରଟି ଖୋଲା ଅଛି। ଆଜ୍ଞା ଆପଣଙ୍କର ଦ୍ୱିତୀୟ ଭଞ୍ଜ ଗୋଲୋକ ପ୍ରଧାନ ତାଙ୍କର ଇନ୍ଦୁରେଖା କାବ୍ୟରେ ପ୍ରମାଣ ଦିଅନ୍ତି। ସନ୍ଧ୍ୟା ପାଟଳି ମା ବେଗେ ଦିଶି ଗଲା ନବେ ବାରୁଣୀ ଭାଗେ ସାଧୁ ଜନେ ଆହେ ସାଧୁ ଜନେ ରାବିଲେ ବନ ବିହଗେ ସାଧୁ ଜନେ ଭିକ୍ଷା କଳି କରି ନୀଳକୁ ଫେରି ଆସୁଛନ୍ତି। ଆଉ ପଣ୍ଡିତ କଣ ହୋଇଛି? କୁମୁଦିନି ମୁଦ ପାଇ ଉଠିଲେ ଗଗନେ ତାରକା ସାଇ ସପର ଆନନ୍ଦମୟୀ ସାଧୁ ଜନେ ପଶ୍ଚିମ ଆକାଶରେ ସୂର୍ଯ୍ୟ ଡୁବି ଯାଉଛନ୍ତି, ପୂର୍ବାକାଶରେ ପଣ୍ଡିତ ତାରକା ସାଇ ଅର୍ଥାତ ଚନ୍ଦ୍ରଙ୍କର ଆବିର୍ଭାବ ଘଟିଛି। ଠାକୁର କୃଷ୍ଣ ଡାକୁଛନ୍ତି, ଆରେ ଦାମ ସୁଦାମ ତମେ ମାନେ ଯାଅ ଦେଖି ଆସିବ ଘରେ କିଏ ଅଛି କି ନାହିଁ। ସଖା ମାନେ ଡାକୁଛନ୍ତି, ଆରେ କାଳିଆ ତୋ କଥାରେ ସେଠିକି ଯାଇ ଆମ ମୁଣ୍ଡରେ ଠେଙ୍ଗା ପାହାଡ ବସିବ, ଆମ ବାପ ମାଙ୍କର ସଂସାର ଭାସିଯିବ। ସୁଧାସୁର ଠାକୁର ଡାକିଲେ, ଦାମ ସୁଦାମ ତମେ ମାନେ ନଗଲ ନାହିଁ, ମୁଁ ଯାଉଛି, ମୋ ପଛେ ପଛେ ସମସ୍ତେ ଆସ। ଠାକୁର କୃଷ୍ଣ ସଖା ମାନଙ୍କୁ ନେଇ ଆଜ୍ଞା ସଦଳ ବଳେ ଗୃହ ମଧ୍ୟରେ ପ୍ରବେଶ କଲେ। ସରଳ ବଣି ଚୋରି କରି ଖାଉଥିବା ବେଳେ ଖଡ଼ ଖଡ଼ ଶବ୍ଦ ଶୁଣି ଆର ପାଖରୁ ଧାଇଁ ଆସିଲା ଗୋପାଳୁଣୀ ଜଣକ। ସଖା ମାନେ ସମସ୍ତେ ଯିଏ ଯୁଆଡେ ପଳେଇ ଯାଇଛନ୍ତି। ଗୋପାଳୁଣୀ ପଣ୍ଡିତ ଚିତ୍କାର କରୁଛି, ଚୋର ପଳେଇ ଗଲା ଧର, ଚୋର ପଳେଇ ଗଲା ଧର, ଚୋର ପଳେଇ ଗଲା ଧର। ହେମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ଏ ଚିତ୍କାରକୁ ଶୁଣି ଭାଇ ପଡ଼ିଶା ଲୋକମାନେ ଚୋର ଧରିବାକୁ ଯାଇ ଠାକୁର କୃଷ୍ଣଙ୍କୁ ଅକ୍ଲେଶରେ ଧରି ପକାଇଲେ। ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଉଛନ୍ତି, ଏ ନନ୍ଦ ପୁଅ ଯାହା କଲାଣି ଆମକୁ ଆଉ ଗୋପ କଟକରେ ରଖେଇ ଦେବ ନାହିଁ, ତେଣୁ ଆଜ୍ଞା କୃଷ୍ଣଙ୍କୁ ଧରି ନେଇ ଯଶୋମତୀଙ୍କ ନିକଟରେ ପହଞ୍ଚିଗଲେ। କର ପ୍ରତିକାର ନତୁବାମ୍ଭର କୃଷ୍ଣ ପାଇଁ ଆମେ ଆଉ ଗୋପ କଟକରେ ରହିପାରିବୁ ନାହିଁ, ଯାହା ଘରେ ପଶି ସରଳ ବଣି ଚୋରି କରୁଛି ତ ଯାହା ଘରେ ହାଣ୍ଡି ମାଠିଆ ଭାଙ୍ଗୁଛି। ରାଣୀ ଯଶୋମତୀ ଡାକୁଛି, ଭାଇ ଭଉଣୀ ମାନେ ତମେ ମାନେ ଯେଉଁ ଅଭିଯୋଗ କରୁଛ ତାହା କେବେ ମୁଁ ବିଶ୍ୱାସ କରିପାରୁନି, କାରଣ ମୋ ଘରେ ସରଳ ବଣି ଦଧି ଦୁଗ୍ଧ ପଚି ସଢି ଯାଉଛି। ପ୍ରତିଦିନ ସକାଳୁ ସରଳ ବଣି ଖୁଆଇ ମୁଁ ବୃନ୍ଦାବନକୁ କୃଷ୍ଣଙ୍କୁ ପଠାଉଛି, ତମ ଘରେ ସେ ସରଳ ବଣି ଚୋରି କରୁଛି ବୋଲି ମୁଁ ବିଶ୍ୱାସ କରିପାରୁନି। ଆଜ୍ଞା ପ୍ରଜାମାନେ ଡାକୁଛନ୍ତି, ରାଣୀ ମା ତମେ ପ୍ରଜାମାନଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟକୁ ନ ଦେଖି ପୁଅର ମନକୁ ବଢେଇ ଦଉଛ। ଚମକି ପଡ଼ିଲେ ରାଣୀ ଯଶୋଦା ପ୍ରଜାମାନଙ୍କ କଥାକୁ ଶୁଣି, ଭାଇ ପ୍ରଜା ବାକେ ବ୍ୟଥା ଯଶୋମତୀ କାହ୍ନୁ ମାତା ଉତ୍ସନ୍ନ ପ୍ରାଣେ ମିଳିଲା ପାତରେ ଯାଇ ଭଲାରେ ଭଲା ପାତରେ ଯାଇ ଧୀରେ ହୋ Ah! সেই পদ কথা রাণী দশমতী কু বড় বাধিলা ক্রোধরে জর্জরিতা হই রাণী যশোদা ভাবুছি এ বারুঙ্গা টোকাটা পাই নীতিদিন মতে বার লোকঙ্ক ঠারু তেরো কথা শুনবাক হেউছি আজি এর বিহিত প্রতিকার করিবি কেঁতুড়ি খাটিয়া ধরি দশমতী যাই কৃষ্ণকু ডাকুছি কৃষ্ণ গোপবাসী মানে নীতি যৌ অভিযোগ আসি তো নাঁরে করুছন্তি এহা কোন সত্য বাপা তু মাইতা সাঙ্গে প্রেম করুছু সখা তু সাঙ্গ করি এবে নানা দি জিনিসপত্র নষ্ট করিবা সাঙ্গকু সেমানকর সরল বই তু চোরি করি খাউছু মনরে ভাবুছু তু গোটা রজা পুও তোকে শাসন করিবাকু কেহি নাহান্তি আজি এ তেঁতুলি খাটিয়ারে বাড়েই বাড়েই তোতে মু মারি দেবি রে সজন মন্ডলী লক্ষ্য দেবে প্রধানীতা রাণী দশমতী আজ্ঞা তেঁতুড়ি ঝাটিয়ারে বিশ্বাসী হয়ে বাড়ি চালিছি ঠাকুর কৃষ্ণকু ডাকন্তি গো মা শুন কহুছি মারো না কান্দিক ଆଜିକାଲି ଠାକୁର ଯେତେ ଡାକିଲେ ସୁଧା ରାଞ୍ଜ ସୁମତି ଛାଡୁନି, ଅଙ୍ଗରୁ ଧାର ଧାର ରକ୍ତସ୍ରାବ ହେଉଛି। ବସୁନ ଆଜ୍ଞା ଅସମ୍ଭାଳ, ନଷ୍ଟ କର ମୟୂର ଚନ୍ଦ୍ରିକା କର୍ଣ୍ଣର କୁଣ୍ଡଳ ସମସ୍ତ ଆଭରଣ। ଛିଟିକି ପଣ୍ଡିତେ ଖଣ୍ଡେ ଦୂରରେ ପଡିଛି, ଏଣେ ଆଜ୍ଞା ଘଟଣାଟି ହେଲାଣି କଣ। ସ୍ୱର୍ଗ ପଥେ କରୁ ଗତି ଏବେ ସ୍ୱର୍ଗ ପଥେ, ଏ ସମୟ ଦେବ ଗତି ହ ନାରଦ ଯାଉଥିବା ସମୟରେ ଆଜ୍ଞା କାନରେ ବାଜିଲା ଶିଶୁ କଣ୍ଠର ଆକୁଳ କନ୍ଦନ ଧ୍ୱନି। ଦେବର୍ଷି ଆଜି ମନରେ ଚିନ୍ତା କଲେ, ରାତି ଦ୍ୱିତୀୟ ପ୍ରହରରେ ପହଞ୍ଚିଛି, କୋଉ ନିଷ୍ଠୁରାମା ତାର ଶିଶୁକୁ ମାଡ଼ ଦଉଛି। ଶିଶୁଟି ଏଡ଼େ ଆକୁଳ ହୋଇ କାନ୍ଦୁଛି, ଯାଇ ଦେଖେ। ତେଣୁ ମନଜାନ ଅବତରଣ କରାଇଲେ ଗୋପଦାଣ୍ଡରେ, ଯାଇ ଦେଖିଲେ ଆଜ୍ଞା ରାଣୀ ଦଶମତୀ ଠାକୁର କୃଷ୍ଣଙ୍କୁ ବାଡ଼ଉଛି। ଦେବର୍ଷି ନାରଦ ଡାକିଲେ, ଦଶମତୀ ଯିଏ ସ୍ୱୟଂ ଗୋଲକ ବିହାରୀ ବିଷ୍ଣୁ, ଦୀପ ଶ୍ରୀଅଙ୍ଗରେ ବାଡ଼େଇ ରକ୍ତାକ୍ତ କଲୁଣି, ଏବାରେ ତୁ ସେଥିରୁ ନିବୃତ ହୁଅ। ଆଜ୍ଞା ଚାହିଁ ଆର ତନୈ ଅନେ ଗର୍ଜି ବୋଇଲା ସଘନେ, ଗର୍ଜି ବୋଇଲା ସଘନେ ଭଳାରେ ଦେବକୁଳେ ଅଛି ପରାୟ ହି ସନ୍ତକ, ପରକୁଳ ଦ୍ୱାରା ହରି ପଶି ଦୁହେ କରି ଚୋରି ପଶି ଦୁହେ ବଜାନ୍ତି ସାରା ମୂଳକେ ହଟ ଚମକ, କହିବାକୁ ଲାଗେ ଲାଲାଜ ଭୋଳାରେ, କହିବାକୁ ଲାଗେ ଲାଲାଜ କି ଭଲ ଲୋକ ପଣି ଯଶୋଦା ଡାକିଲା ଦେବର୍ଷି, ଘର ଘର କଥାରେ ମୁଣ୍ଡ ନ ଖେଳେଇ ତମେ ଏ ସ୍ଥାନ ତ୍ୟାଗ କରି ଚାଲିଯାଅ, ତମ ଦେବକୁଳରେ କଣ ଏଇ ପରମ୍ପରା, ଘର ଘରେ ପଶି ଚୋରି କରିବ, ମାଇକା ନାଁରେ ନିନ୍ଦା ନା କରା ବଜେଇବ, ଘର ସ୍ତ୍ରୀ କୁହରଣ କରିବ, ତମେ ଆହୁରି କହୁଛ କୃଷ୍ଣ ଠାକୁର ବୋଲି। ଜଗିଲା ବ୍ୟଥ ପରାଣେ ଦେବ ଜ୍ୟୋତି ମନେ ମନେ, ଓ ଜଗିଲା হেছু সত্য শান্তি দয়া ক্ষমা চতুর্গুণধারী তু হেছু সৃষ্টির নিয়ামক পুরুষ অনন্ত নাগ কোলরে যে শয়ন করেছি সে আজ ধরণী উপরে ধূলি ধূচরিত হয়ে গড়ুছি আজ্ঞা এখানে কবি কহতি হে ঠাকুর আজ ধূলি ধূচরিত হয়ে গড়ু না আনন্দরে আজ ধূলি গড়ুচার গোবিন্দ পদারবিন্দরে মনে মনে প্রণাম করি দেবমুনি নারদ পণ্ডিতে বিদায় নেই চালি গলে
বাহুড়িলে দেব মুনি বিল পিলা নন্দ রানী ও
দেখিলা পুয়ো তার মলা ভোলি পড়ছি কান্দি উঠিলা রানী যশোমতী ডাকিলা রে নীলমণি রে মোর নয়নর পিতুলা সতে বাড়ি মু আজি ভুল করেছি কেতে দেবতা পূজা করি বৃদ্ধ কালরে তোতে পাইছিলি মু ডাহাণী তোতে কেতে বাড়েইলি দুঃখিনী মা তা উপরে অভিমান ন করি তু থরে আখি কলি খোলি তাহা শ্রোতা মন্ডলী লক্ষ্য দেবে মায়াধর আজি মন ভিতরে চিন্তা করুছন্ত অন্তর্গত চিন্তামণি মনে চিন্তা কলে পুণি ধক্কা সঙ্গে নজিবি মু যমুনা কূল সুজিবি মায়ার জাল দেখিবি কাহার বল কেতে অছি বাহারিব পরীক্ষা ফল গোপপুরে কিয়ে বাসটি ভলারে রাধা বিনা আউ অছি দেবী পর ঠাকুর মনরে চিন্তা করুছন্তি সখা মানক সহিত মু আউ যমুনা কু যিবিনি কিংবা মোর মোহনীতা কু ভাঙ্গিবিনি পরীক্ষা করি দেখেই দেবি মু তোর কি সাধু রাধা ব্যতিরক গোপপুরে আউ কিয়ে সতী অছি গুণিবে গুণী কজন দিন যাহা করই বর্ণন আজ্ঞা নিশি হেলা অবস্থান মিলিলেনি সখা গণ খাদ্য সামগ্রী হসে ধরিণ উঠ উঠ আহে নব ঘন বৃন্দাবন কু যা বহন পণ্ডিত মন্ডলী লক্ষ্য দেবে সারা গোপকট করে আজ আজ্ঞা চহল পড়ি যাইছি ঠাকুর কৃষ্ণ চেতা হরাই ধরণীরে শোইছন্তি সখা মানে একত্রিত হয়ে দাণ্ড দুয়ারে বসি কান্দুছন্তি কান্দে বসি বলরাম ভাই গুণ গুড়ি
চাটু বাড়ি মোর মনা
बसी कांदुछन्ति
डाकुछन्ति
रे कन्है उठु मोर एपरि अवस्थाकु मु आदौ सह्य करि पारुनि आज मते केही बलिया नना बोली डाकुनि मो सहित केही गेलै हौनि
काकु देवी मो भागो दधि दूध सर
ଅଧା ଦେଉଥିଲି ତୁ ଅଧେ ଖାଇଲେ ମୁଁ ଅଧେ ଖାଉଥିଲି ଏବେ ତୁ ଉଠୁ ସଖା ମାନେ ଆସିଛନ୍ତି ବୃନ୍ଦାବନକୁ ଯିବା ଲାଗି ବୃନ୍ଦାବନକୁ ଗଲେ ଧୁଆ ଦିଆ କୋଳି ତୋଳି ଆଣି ତତେ ମୁଁ ଖାଇବାକୁ ଦେବି ଭାବୁକ ମଣ୍ଡଳୀ ଲକ୍ଷ୍ୟ ଦେବେ ରାଜାନନ୍ଦ ଠାକୁର କୃଷ୍ଣ କବି ନେ ଆଜି ଅନ୍ଧ ହୋଇଗଲେଣି ଗୋଟିଏ ସ୍ଥାନରେ ବସି କିଂ କର୍ତ୍ତବ୍ୟ ବିମୁଢ ହୋଇଅଛି କାନ୍ଦୁଛନ୍ତି ସଜନ ମଣ୍ଡଳୀ ଲକ୍ଷ୍ୟ ଦେବେ ଇତିମଧ୍ୟରେ ସାତ ଦିନ ବିତି ଯାଇଥିଲେ ସୁଦ୍ଧା କେତେ ବୈଦ୍ୟ କବିରାଜ ଆସିଛନ୍ତି ହେଲେ କେହି କୃଷ୍ଣକୁ ଆରୋଗ୍ୟ କରିପାରୁନାହାନ୍ତି ଜେଣେ ଆଜ୍ଞା ଘଟଣାଟି ହେଲାଣି କଣ
ସ୍ୱର୍ଗେ ବ୍ରହ୍ମା ଶିଚ ମନେ ଅବଶ୍ୱାସ
ଚିନ୍ତା କଲେ ଠାକୁର କୃଷ୍ଣ ତ ମାଡ଼ ଖାଉଥିଲେ ସେଦିନ ମୁଁ ତାଙ୍କୁ ଦେଖି ଆସିଥିଲି ତାପରେ କଣ ହେଲା ଯାଉଛି ଟିକେ ବୁଲି ଆସିବି ଏ କଥା ଭାବି ମନଦାନ ଆରୋହଣ ପୂର୍ବକ ଦେବଶ୍ରୀ ନାରଦ ଆସି ଠାକୁରଙ୍କର ଲୀଳାସ୍ଥଳୀ ବୃନ୍ଦାବନରେ ପହଞ୍ଚି ଯାଇଛନ୍ତି ଏବଂ ଦେଖୁଛନ୍ତି ଗିରିହୀନ ବୃନ୍ଦାବନ ନାହିଁ ନବଘନ ଜୀବର ଯମୁନା କୂଳେ ଶୁଭେ ନା ମୁରଲୀ ନିଶ୍ୱନ ନାହାନ୍ତି ସଖାଏ ନାହିଁ କୁହାଟର ଧ୍ୱନି ଆଶ୍ଚର୍ଯ୍ୟ ହୋଇଗଲେ କି ସେହି ଦେବ ମୁନି ମନରେ ଯାଇ ମିଳିଲେ ଗୋପରେ ଦେଖିଲେ ସହିଏ ବସିଛନ୍ତି ବିରସରେ ପାଗଳିନୀ ସମଧାଇ ଆସେ ନନ୍ଦରାଣୀ ମୁନି ପାଦ ତଳେ ପଡ଼ି କରଇ ଦଇନୀ
ନାରଦ
ଯାଇ ଗୋପକଟକରେ ପହଞ୍ଚି ଦେଖିଲେ ଠାକୁର କୃଷ୍ଣଙ୍କ ପାଇଁ ସମସ୍ତଙ୍କର ବିରସ ମନ ବ୍ୟଥିତ ହୋଇ ଦେବର୍ଷି ନନ୍ଦରାଜାର ଉଆସକୁ ପ୍ରବେଶ କରୁଛନ୍ତି ଠିକ ସେତିକି ବେଳେ ନନ୍ଦବାମା ଯଶୋଦା ପାଗଳିନୀ ଭଳି ହୋଇ ଆସି ଦେବମୁନିଙ୍କ ପାଦ ତଳେ ପଡ଼ିଗଲା
କଥା ନ ମାନି କେତେ ଉଠୁ ନାହିଁ ସେ ଯୁ
हे देवजती अलक्षणीता डाहाणीता सेदिन तम कथा न मानी मो नीलमणि की केते बाड़ेली से दिन ठारु मो नीलमणि आउ सेजरु उठुनी जेते वैद्य कविराज गले आरोग्य नारद डाकिले जशोदा गर्भ वैद्य धनंतरी को आई यही मुहूर्त यात्रा करुची धनंतरी व्यतिरेक कृष्ण को आई भल करे ना
स्वर्गपुरे धनंतरी साथे
ଧନନ୍ତରୀକୁ ସାଥିରେ ଧରି ଗୋପକୁ ଆସିଲା ବେଳେ ପଣ୍ଡିତ ଏହି ସମୟରେ ଶୂନ୍ୟବାଣୀ ହେଲା ହେ ସ୍ୱର୍ଗ ବୈଦ୍ୟ ଗୋପପୁରରେ ଯିଏ ସତୀ ହୋଇଥିବ ଲକ୍ଷ୍ୟ ଛିଦ୍ର ଥିବା କଳସୀରେ ଯମୁନାରୁ ଜଳ ଆଣି ସିଞ୍ଚିଲେ ମୁଁ ଯାଇ ଆରୋଗ୍ୟ ଲାଭ କରିବି। ଆଜ୍ଞା ଧନନ୍ତରୀଙ୍କ ଠାରୁ ଏ କଥା ଶୁଣି ରାଜା ନନ୍ଦ ନିର୍ଦ୍ଦେଶ ଦେଲେ ଆସନ୍ତାକାଲି ଗୋପପୁରର ସମସ୍ତ ନାରୀମାନେ ଆସିବେ ଏବଂ କୃଷ୍ଣ ଆରୋଗ୍ୟ ପାଇଁ ଲକ୍ଷ୍ୟ ଛିଦ୍ର ଥିବା କଳସୀରେ ଜଳ ଆଣିବେ। ବିବୁଧ ମଣ୍ଡଳୀ ଲକ୍ଷ୍ୟ ଦେବେ, ଆଜି ଗୋପପୁରରେ ପରୀକ୍ଷା ହେବ ପ୍ରକୃତ ସତୀ କିଏ।
ଦଳ ଦଳ ହୋଇ ନାରୀ ଆସି ରାଜଗଣାକୁ ଯାଆନ୍ତି ଧସି ପରସ୍ପର ହୁଅନ୍ତି ଅନାଅନି ମନେ ମନେ ପଡ଼େ
ନାରୀମାନେ ଆସି ଲକ୍ଷ୍ୟ ଛିଦ୍ର ଥିବା କଳସୀକୁ ନେଇ ଯମୁନାରୁ ଜଳ ବୁଡ଼ାଇ ଆଣିବା ମାତ୍ରେ ଲକ୍ଷ୍ୟ ଛିଦ୍ର ପଥରେ ଜଳ ବାହାରି ଯାଉଛି। ସେତିକି ବେଳେ ନାରୀମାନେ ମନ ଭିତରେ ଚିନ୍ତା କରୁଛନ୍ତି,
ଜଗତ ମୁଖେ ଘୋଷାଇ ରାଧା କଳଙ୍କି ଗୋଲାଉଥିଲୁ ନିଜକୁ ସତୀ ଶିରୋମଣି
ରାଧାକୁ ଅସତୀରେ ପରିଣତ କରି ଆମେ ନିଜକୁ ସତୀ ବୋଲାଉଥିଲୁ, ବର୍ତ୍ତମାନ ପରିସ୍ଥିତି କଣ ହବ? ଭାବୁକ ମଣ୍ଡଳୀ ଲକ୍ଷ୍ୟ ଦେବେ, ତେଣେ ଆଜ୍ଞା ଚନ୍ଦ୍ରସେନାପୁରରେ ଘଟଣାଟି କଣ ହେଲାଣି? ଜଟିଳା ଏବଂ କୁଟିଳା ମା ଝିଅ ଦୁଇ ଜଣ ଯାକ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଉଛନ୍ତି ପରୀକ୍ଷା ସ୍ଥାନକୁ ଯିବା ପାଇଁ। ଜଟିଳା ଡାକୁଛି, ମା ଲୋ ତାହେଲେ ଆମେ ଯିବା, ଯାଇ ସଳ ସଳ ଫେରି ଆସିବା। ଦେଶ ହେବା ପାଇଁ ବାହାରି ପଡିଛି ଆଜ୍ଞା ଜଟିଳା, ଏବଂ ନିଜର ଆବଶ୍ୟକୀୟ ସରଞ୍ଜାମ ମାନ ଆଣି ଏକତ୍ରିତ କଲା। ସରାଗେ ଜଟିଳା ଝିନ ପତନୀ ମୁଖେ ଖୋଲି ଥୋଇ ଅଛିଆଣି ନ ପାଉଡର ଜବା ଅଳତା ଝିଲିମିଲି ଚୁଡ଼ି ଅତର କାନ୍ଦ ସେ ଶନି କାଞ୍ଚଲା ଏବେ ଶନି କାଞ୍ଚଲା ଆଜି ଦର୍ପଣ ଶନି ପେଆଣି ଥୋଇଲା ଜଟିଳା ଆଜି ନିଜର ବେଶକୁ ସଜାଇ ଡାକୁଛି ମାଲୋ ତାହେଲେ ଏବେ ପରୀକ୍ଷା ସ୍ଥାନକୁ ଯିବା। ଆଜ୍ଞା ମା ଝିଅ ଦୁଇ ଜଣ ଯାକ ପରୀକ୍ଷା ସ୍ଥାନରେ ପହଞ୍ଚିଗଲେ ଏବଂ ପରୀକ୍ଷା ପଣ୍ଡିତେ ଦେଲେ। ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ, ଗୋପପୁରର ସମସ୍ତ ନାରୀ ଆଜ୍ଞା ପରୀକ୍ଷା ଦେଲେଣି, ସିନ୍ଧୁ ପଣ୍ଡିତେ ଜଣେ ଆସିନି। ये जनक है जार ना गोपुर सदा सर्वदा निंदार डिंडीम बाजुची ये हूँ अश्वती राधा राजा नंद कहले गोपुर आउ जने रहीगला ये हूँ राधा ताकू जा शीघ्र शीघ्र आण राधार ना को शुणी समस्ते पंडित नाक टेकिले तथापि आज्ञा राधा को अणा गला केशवास सजोड़ा आलुड़ाई तो कुंतला राम सुहागिनी रास विनोदिनी राधा कांदी कांदी पगड़िनी भली आसी सभारे पहुंची गला सभाषित लोक माने राधा को देखिला माने नाक टेकिले परस्पर मध्ये कथाबार्ता होउछंती आमे तो कही सती है पारे जहा ना सब बेले निंदा नगरा बाजुची किए आसी राजसभारे सती बोले गोविंद पयरे प्रणती जणाई गोविंद न पड़ा तले बिंदु मात्रे जल सर्वे देखती नेत्र राधा पंडित जमुना जल आणिले एवं ठाकुर कृष्ण को उपरे सिंचिले उपस्थित जनता सती राधा आज जयध्वनि कर शुणु मोर पंडित मंडली काव्य शास्त्र नाय मान निरामय द्वापर जुगीय महिमा मोर आख्यान श्रीगुरु केशव करंक चरणे धारी भक्ति निवेदन रोहिता सुभद्रा निमित्त कविता रचे विश्वनाथ दिन हे केशव वारे सुदया कर हे जीवने कलिया सरा आड़े न दियो तब पाद तले दियो जीवने आसरा दिनजन संरक्षण महाबाहु संपूर्ण सागर सर्वे बोलतु आनंद एक बार हरि हरि बोल ये भारत मातार दुख दूर है
ଏହି କ୍ୟାସେଟ୍ ପ୍ରସ୍ତୁତ କରିଛନ୍ତି ओडिशार घरे घरे परिचित सम्राट क्यासेट कंपनी ओडिया भजन जगतरे चांचल्य सृष्टि करिथिबा बम्बेर स्वनामधन्य कंठशिल्पी सोनू निगम और जयश्रीक कंठरे सम्राट क्यासेट कंपनी प्रस्तुत करिछन्ती भजन क्यासेट सुना बेस गीतिकार डॉक्टर शिव कुमार रथ और संगीत अमरेन्द्र महंती
तो पड़ी ठाकुर नथिले जगाए बढ़ाई थे कहीं हाथ तो पड़ी ठाकुर नथिले जगाए बढ़ाई थे कहीं हाथ नाचिले जगाते मो परियनाथ नाचिले जगाते तो की होई थासु जगतनाथ तो परी ठाकुर नाचिले तो
गीत रचना डॉक्टर शिव कुमार रथ संगीत निर्देशना अमरेन्द्र महंती सोनू निगम और जयश्रीक कंठरे भजन कैसेट सुना बेस
खोजी जाए थे ले खोजी आनी भांगी जाए थे ले गड़े देव खोजी जाए थे ले खोजी आनी भांगी जाए थे ले गड़े देव कारिया परी किए देव कालिया परी किए देव कालिया परी किए देव कालिया परी किए देव खोजी जाए थे ले खोजी आनेब भांगी जाए थे ले कहे देव भांगी जाए थे ले गड़े देव कालिया परी किए देव कालिया परी किए देव कालिया परी किए देव कालिया परी किए देव